ମୋ ନାଁ ସାକମ୍ବରୀ ରାଣୀ, ଗ୍ରାମ ରାଇଖୋଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ବଉଳ ଶାଗ ବେସର ବିଷୟରେ। ବଉଳ ଶାଗ ବେସର ଆପଣ କିପରି କରିବେ? ପ୍ରଥମେ ବଉଳ ଶାଗକୁ ଆଣିକି ଭଲ ଭାବରେ ବାଛି ଦିଅନ୍ତୁ। ବାଛି ସାରିବା ପରେ ତାକୁ ଭଲ ଭାବରେ ପାଣିରେ ଗୋଟେ ଫୁଟେଇ ଦିଅନ୍ତୁ। ଫୁଟେଇ ସାରିବା ପରେ ସେଥିରେ ପକେଇ ଦିଅନ୍ତୁ 1 ମିନିଟ୍। ଏକ ମିନିଟ୍ ପାଇଁ ତାକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ତାପରେ ତାକୁ କାଢି ନିଅନ୍ତୁ। ଆଉ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ କରିସାରିଲା ପରେ ସୋରିଷ, ଲଙ୍କା, ପିଆଜ ଦେଇ ତାକୁ ଭଲ ଭାବେ ଭାଜି ଦିଅନ୍ତୁ। ତାପରେ ସୋରିଷ ବେସର ସେଥିରେ ପକେଇ ଦିଅନ୍ତୁ। ତାପରେ ବଉଳ ଶାଗକୁ ସେଥିରେ ପକେଇ ଦେଇ ସାରିଲା ପରେ ଟିକେ ହଳଦୀ ଗୁଣ୍ଡ, ଟିକେ ଲୁଣ ପକେଇ ଦିଅନ୍ତୁ। ତାପରେ 10 ମିନିଟ୍ ପରେ ତାକୁ ଥାଳି ଘୋଡ଼ି ରଖିଦିଅନ୍ତୁ। 10 ମିନିଟ୍ ପରେ ସେ ହେଇଯିବ ବଉଳ ଶାଗ ବେସର।